ആകാശവാണി ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନୂତନ ସରକାର ଗଠନ ପୂର୍ବରୁ କ୍ୟାବିନେଟ୍ ଭଙ୍ଗ ଲାଗି ବିହାର ସରକାରଙ୍କ ସୁପାରିଶ, ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି କହିଲେ ସ୍ଥଳସେନା ମୁଖ୍ୟ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଉତ୍ତରାଞ୍ଚଳ ଜୋନାଲ ପରିଷଦ ବୈଠକ, ଏବଂ ସାଉଦି ଆରବରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ଅନେକ ଭାରତୀୟ ମୃତାହତ ସୂଚନା। ବିହାର ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ଆଜି ସରକାର ଭଙ୍ଗ କରିବା ଲାଗି ସୁପାରିଶ କରିଛନ୍ତି। ସରକାରୀ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଶେଷ କ୍ୟାବିନେଟ୍ ବୈଠକ ବସିବା ପରେ ବର୍ତ୍ତମାନର କ୍ୟାବିନେଟ୍କୁ ଭଙ୍ଗ କରିବା ଲାଗି ସେ ରାଜଭବନ ଯାଇ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାନ୍ଙ୍କୁ କ୍ୟାବିନେଟ୍ ଭଙ୍ଗ ସମ୍ପର୍କିତ ନିଷ୍ପଭିପତ୍ର ହସ୍ତାନ୍ତର କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସଂଯୁକ୍ତ ଜନତା ଦଳ ଜେଡିୟୁ ବିଧାୟକ ଦଳ ବୈଠକରେ ଯୋଗଦେବେ। ନୀତିଶ କୁମାର ଏବେ ଦଳର ଜାତୀୟ ସଭାପତି ଅଛନ୍ତି। ବିଧାୟକ ଦଳ ବୈଠକରେ ଶ୍ରୀ କୁମାର ଜେଡିୟୁର ନେତା ନିର୍ବାଚିତ ହେବାର ସମ୍ଭାବନା ରହିଛି। ଆସନ୍ତା 20 ତାରିଖରେ ପାଟନାର ଐତିହାସିକ ଗାନ୍ଧି ମଇଦାନଠାରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗାନ୍ଧି ମଇଦାନ ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ଏନ୍ଡିଏର ନେତାମାନେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଏନ୍ଡିଏ ବିଧାୟକ ଦଳ ନୂଆ ସରକାର ଗଠନ କରିବା ନେଇ ରାଜ୍ୟପାଳଙ୍କୁ ତାଲିକା ପ୍ରଦାନ କରିବ। ଇତିମଧ୍ୟରେ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଜୟସ୍ୱାଲ କହିଛନ୍ତି ଯେ ଆସନ୍ତାକାଲି ବିଜେପିର 99 ଜଣ ନୂତନ ବିଧାୟକଙ୍କୁ ନେଇ ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହେବାର ଅଛି। ଏଥିରେ ବିଜେପି ବିଧାୟକ ଦଳ ନେତା ନିର୍ବାଚନ କରାଯିବ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ନୂଆଦିଲ୍ଲୀଠାରେ ଚାଣକ୍ୟ ଡିଫେନ୍ସ ଡାଇଲଗ 2025ର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଚଳିତ ବର୍ଷ ଅଦ୍ୟାବଧି 31 ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇପାରିଛି, ଯେଉଁଥିରେ 71% ପାକିସ୍ତାନୀ ଆତଙ୍କବାଦୀ ଥିବା ଜଣାପଡ଼ିଛି। ବର୍ତ୍ତମାନ ସେଠାରେ କୌଣସି ସ୍ଥାନରେ ଟେକା ଫିଙ୍ଗିବା ଘଟଣା କିମ୍ବା ଦେଶ ବିରୋଧୀ ସ୍ଲୋଗାନ ଶୁଣିବାକୁ ମିଳୁନାହିଁ। ଭାରତ ଯେକୌଣସି ପ୍ରକାର ଯୁଦ୍ଧର ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ଅଛି। ଯେଉଁମାନେ ଆତଙ୍କବାଦର ପ୍ରସାର ଓ ପ୍ରାୟୋଜକ ସାଜିବେ ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଜେନେରାଲ ଦ୍ୱିବେଦୀ କହିଛନ୍ତି।
ଆତଙ୍କବାଦ ବି ବହୁତ ଜ୍ୟାଦା ଗିରାବଟ ଆଇ ଅଭି ଇସ୍ ବାର ତକରିବନ ମେ 31 ମିଲିଟେଣ୍ଟ ମାରେ ହେଁ ଜିସମେ କି ତକରିବନ 61% ଜୋ ପାକିସ୍ତାନ ଟେରରିଷ୍ଟ ହେଁ। ରିକ୍ରୁଟମେଣ୍ଟ ଇସ୍ ବାର ସିର୍ଫ ଏକ ହୁଆ ଥା ଔର ଓ ଭି ପକଡା। ତୋ କହନେ କା ୟେ ମତଲବ ହେ ପଥରବାଜି ନହିଁ ହୋତି ହେ, ନାରେବାଜି ନହିଁ ହୋତି ହେ, ବନ୍ଦ ନହିଁ ହୋତେ ହେଁ, ସବ ଚିଜେଁ ରୁକ ଗଈ ହେଁ। ତୋ ଜମ୍ମୁ କଶ୍ମୀର ମେ ବଦଲାବ ଆ ରହା ହେ, ଆଶା ଔର ବିଶ୍ୱାସ କି ଜୋ ଏକ ଜାଗରୁକତା ହେ ଓ ବଢ଼ତି ଜା ରହି ହେ ଔର ଭାରତ କେ ପ୍ରତି ଜୋ ଏକ ସମୋହ ହେ ଓ ବଢ଼ତା ଜା ରହା ହେ, ପାକିସ୍ତାନ କି ତରଫ କା ମୋହ ଭଙ୍ଗ ହୋତା ଜା।
ଜେନେରାଲ ଦ୍ୱିବେଦୀ ଆହୁରି କହିଛନ୍ତି ଯେ ଅପରେସନ ସିନ୍ଦୁର ଏକ ଟ୍ରେଲର ଥିଲା ଯାହା 88 ଘଣ୍ଟା ମଧ୍ୟରେ ଶେଷ ହୋଇଥିଲା। ଯଦି ପାକିସ୍ତାନ କୌଣସି ଭୁଲ କାର୍ଯ୍ୟ କରିବସିବ, ଭାରତୀୟ ସଶସ୍ତ ବାହିନୀ ତାହାକୁ ଉଚିତ ଜବାବ ଦେଇ ପଡ଼ୋଶୀ ସହ କିଭଳି ବ୍ୟବହାର ପ୍ରଦର୍ଶନ କରିବାକୁ ହେବ ସେ ସଂକ୍ରାନ୍ତରେ ଶିକ୍ଷା ଦେବ ବୋଲି ଜେନେରାଲ ଦ୍ୱିବେଦୀ କହିଛନ୍ତି। ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି, କାରଣ ଏହା ପ୍ରଗତି ଓ ବିକାଶ ଉପରେ ସର୍ବଦା ଆଲୋଚନା କେନ୍ଦ୍ରିତ କରିଥାଏ ବୋଲି ସ୍ଥଳସେନା ମୁଖ୍ୟ କହିଛନ୍ତି। ଭାରତ କହିଆସିଛି ଏକ ସଙ୍ଗେ କଦାପି ଜଳ ଓ ରକ୍ତ ପ୍ରବାହିତ ହୋଇପାରିବ ନାହିଁ ଏବଂ ଅନୁରୂପ ଭାବେ ଆଲୋଚନା ଓ ଆତଙ୍କବାଦ ଚାଲିପାରିବ ନାହିଁ ବୋଲି ଜେନେରାଲ ଦ୍ୱିବେଦୀ କହିଛନ୍ତି। ଭାରତୀୟ ସ୍ଥଳସେନାର ମହତ୍ୱାକାଂକ୍ଷୀ ଅନ୍ତର୍ଜାତୀୟ ସେମିନାର ଚାଣକ୍ୟ ଡିଫେନ୍ସ ଡାଇଲଗ୍ର ତୃତୀୟ ସଂସ୍କରଣ ଚଳିତ ମାସ 27 ଓ 28 ତାରିଖରେ ନୂଆଦିଲ୍ଲୀଠାରେ ଆରମ୍ଭ ହେବ ବୋଲି ଜେନେରାଲ ଦ୍ୱିବେଦୀ ସୂଚନା ଦେଇଛନ୍ତି। ଚଳିତ ବର୍ଷର ଏହି ସେମିନାରର ବାର୍ତ୍ତା ରହିଛି ରୂପାନ୍ତରଣ ଲାଗି ପ୍ରଦର୍ଶନ, ସଶକ୍ତ, ସୁରକ୍ଷିତ ଓ ବିକଶିତ ଭାରତ। ଉତ୍ତରାଞ୍ଚଳ ଜୋନାଲ ପରିଷଦର 32ତମ ବୈଠକ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଚାଲିଛି। ହରିୟାଣାର ଫରିଦାବାଦରେ ହେଉଥିବା ଏହି ବୈଠକରେ 8ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନେତୃବୃନ୍ଦ ଯୋଗ ଦେଇଛନ୍ତି। ପଞ୍ଜାବ, ରାଜସ୍ଥାନ, ହରିୟାଣା, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ, ଦିଲ୍ଲୀ, ଜାମ୍ମୁ କାଶ୍ମୀର ଏବଂ ଲଦାଖର ଉପରାଜ୍ୟପାଳ ଏବଂ ଚଣ୍ଡୀଗଡ଼ର ମୁଖ୍ୟ ପ୍ରଶାସକ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ଏହି ବୈଠକରେ ସଦସ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସମନ୍ୱୟ, ଜଳବଣ୍ଟନ ଏବଂ ବିକାଶ କାର୍ଯ୍ୟ ସମେତ ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ପୁନର୍ଗଠନ ଆଇନ 1956 ଅଧୀନରେ ସ୍ଥାପିତ ହୋଇଥିବା ଜୋନାଲ ପରିଷଦଗୁଡ଼ିକ ସଦସ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ପରାମର୍ଶ ଦେଇଥାନ୍ତି। ଗତ 11 ବର୍ଷ ମଧ୍ୟରେ ବିଭିନ୍ନ ଜୋନାଲ ପରିଷଦର ମୋଟ 63ଟି ବୈଠକ ଅନୁଷ୍ଠିତ ହୋଇଛି। ଦେଶର ବିକାଶ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ଉତ୍ତରାଞ୍ଚଳ ଜୋନାଲ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଭାରତ ଭିଜନ ସହ ଜୋନାଲ କାଉନ୍ସିଲ୍ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ସଶକ୍ତ ରାଜ୍ୟ ଏକ ଦୃଢ଼ ରାଷ୍ଟ୍ର ଗଠନ ଲକ୍ଷ୍ୟ ରଖାଯାଇ ଜୋନାଲ କାଉନ୍ସିଲ୍ ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ସାଉଦି ଆରବର ମକାରୁ ମଦିନା ଯାଉଥିବା ଏକ ଯାତ୍ରୀବାହୀ ବସ୍ ମୁର୍ଫିଆତ ନିକଟରେ ଏକ ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେବା ଫଳରେ ଅନେକ ଭାରତୀୟ ଉମ୍ରାହ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ରବିବାର ରାତି 1:30 ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଥିବାବେଳେ ସମସ୍ତେ ହାଇଦ୍ରାବାଦର ବୋଲି ଜଣାଯାଇଛି। ଧର୍ମୀୟ ରୀତିନୀତି ସମ୍ପନ୍ନ କରି ମକାରୁ ମଦିନା ଆଡ଼କୁ ଯାଉଥିବାବେଳେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସାଉଦି ଆରବର ମଦିନାଠାରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହିତ ରିୟାଦଠାରେ ଥିବା ଭାରତୀୟ ଦୂତାବାସ ଓ ଜେଦାସ୍ଥିତ କନ୍ସୁଲେଟ୍ କାର୍ଯ୍ୟାଳୟ ଆହତମାନଙ୍କୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହଯୋଗ ଯୋଗାଇ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏନେଇ ସାଉଦି ଆରବର କର୍ତ୍ତୃପକ୍ଷଙ୍କ ସହ ଭାରତୀୟ ଅଧିକାରୀମାନେ ଯୋଗାଯୋଗରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମଦିନାରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବହୁ ଭାରତୀୟ ଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଡକ୍ଟର ଜୟଶଙ୍କର କହିଛନ୍ତି ଯେ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ଭାରତୀୟ ନାଗରିକ ଓ ସେମାନଙ୍କ ପରିବାରକୁ ସହଯୋଗ ଯୋଗାଇ ଦିଆଯାଉଛି। ଦୁର୍ଘଟଣା ସଂକ୍ରାନ୍ତରେ ଅଧିକ ତଥ୍ୟ ଦେବା ଲାଗି ଜେଦାସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଏଥିସହିତ ଏକ 24-ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ସ୍ଥାପନ କରାଯାଇଛି। ମଦିନାଠାରେ ଭାରତୀୟ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ଓ ଆହତଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ ଲାଗି ସେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇଦ୍ରାବାଦସ୍ଥିତ ରାଜ୍ୟ ସଚିବାଳୟଠାରେ ଏନେଇ ଏକ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ବଳିଦାନ ଦିବସରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶାହା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ବୈପ୍ଳବିକ ଚିନ୍ତାଧାରା ଏବଂ ଗରିବ କୃଷକ ଯୁବବର୍ଗଙ୍କୁ ଏକତ୍ରିତ କରି ସେ କରିଥିବା ସଶସ୍ତ ବିପ୍ଳବକୁ ମନେ ପକାଇ ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅସୀମ ତ୍ୟାଗ ଯୋଗୁଁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଏକଜୁଟ୍ କରିବା ସମ୍ଭବ ହୋଇପାରିଥିଲା। ବ୍ରିଟିଶ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ଶୋଷଣ ବିରୋଧରେ ସେ କରିଥିବା ସଂଗ୍ରାମର ଶ୍ରୀ ଶାହା ସ୍କୃତିଚାରଣ କରିଛନ୍ତି। ଦେଶରେ ପ୍ଲାଷ୍ଟିକ୍ ଶିଳ୍ପର ସ୍ଥାୟିତ୍ୱ ଏବଂ ପରିବେଶ ଅନୁକୂଳ ଉତ୍ପାଦ ଭାବରେ କାର୍ଯ୍ୟକାରୀ କରିବାକୁ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି। ମୁମ୍ବାଇରେ ଫ୍ଲେକ୍ସ କନ୍ସିଲ୍ର ରପ୍ତାନୀ ଉତ୍କର୍ଷ ପୁରସ୍କାର ପ୍ରଦାନ ଏବଂ ପ୍ଲାଟିନମ୍ ଜୁବୁଲି ସମାରୋହରେ ଯୋଗଦେଇ ଶ୍ରୀ ଗୋଏଲ କହିଛନ୍ତି ବିଶ୍ୱ ଚାହିଦାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍ର 100% ପୁନଃ ବ୍ୟବହାରଯୋଗ୍ୟ ଉତ୍ପାଦ ପ୍ରସ୍ତୁତ କରିବାକୁ ପଡ଼ିବ। ସ୍ଥାୟୀ ପ୍ଲାଷ୍ଟିକ୍ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହେବାର କ୍ଷମତା ରଖିଛି। ପ୍ଲାଷ୍ଟିକ୍ ଶିଳ୍ପକୁ ଉନ୍ନତ ପ୍ରଯୁକ୍ତିବିଦ୍ୟା ଅଭିନବ ସାମଗ୍ରୀ ଏବଂ ଦାୟିତ୍ୱପୂର୍ଣ୍ଣ ଉତ୍ପାଦ ପଦ୍ଧତିରେ ଗଢ଼ିତୋଳିବାକୁ ମନ୍ତ୍ରୀ ଶ୍ରୀ ଗୋଏଲ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଦେଶବ୍ୟାପୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 4.0 ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଧ୍ରୁବଜ୍ୟୋତି ସେନଗୁପ୍ତ, ଏସ୍ବିଆଇର ସିଜିଏମ୍ ଅମୃତ ସେନ ମୋହନ ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ୍ର ସିଜିଏମ୍ ଗୁରୁଶରଣ ବଂଶଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-231-7-1-1-7, 2-3-3-1-4-4-4, 2-3-3-1-0-4-8-1 ଏବଂ 2-3-7-1-7-1-0-6 ନମ୍ବରକୁ ଡାଏଲ କରିବାକୁ କୁହାଯାଇଛି। ନୂତନ ସରକାର ଗଠନ ପୂର୍ବରୁ କ୍ୟାବିନେଟ୍ ଭଙ୍ଗ ଲାଗି ବିହାର ସରକାରଙ୍କ ସୁପାରିଶ। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି କହିଲେ ସ୍ଥଳସେନା ମୁଖ୍ୟ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଉତ୍ତରାଞ୍ଚଳ ଜୋନାଲ ପରିଷଦ ବୈଠକ ଏବଂ ସାଉଦି ଆରବରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ଅନେକ ଭାରତୀୟ ମୃତାହତ ସୂଚନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।